ଓମ୍ ଶାନ୍ତି। 13 ମାର୍ଚ୍ଚ 2025 ର ସାକାର ମହାବାକ୍ୟ। ବାବା କହୁଛନ୍ତି, ମିଠେ ବଚ୍ଚେ, ଉଚ୍ଚ ପଦର ଆଧାର ହେଲା ପାଠପଢ଼ା। ଯେଉଁମାନେ ପୁରୁଣା ଭକ୍ତ ହୋଇଥିବେ ସେମାନେ ଭଲ ଭାବରେ ପାଠ ପଢ଼ିବେ ଏବଂ ପଦ ମଧ୍ୟ ଭଲ ପାଇବେ। ଆଜିର ପ୍ରଶ୍ନ, ଯେଉଁମାନେ ବାବାଙ୍କ ସ୍ମୃତିରେ ରହୁଛନ୍ତି ସେମାନଙ୍କର ଲକ୍ଷଣ କ'ଣ ହୋଇଥିବ? ଉତ୍ତର, ଯେଉଁମାନେ ବାବାଙ୍କ ସ୍ମୃତିରେ ରହୁଛନ୍ତି ସେମାନଙ୍କର ଗୁଣ ନିଶ୍ଚିତ ଭଲ ହୋଇଥିବ। ସେମାନଙ୍କ ମଧ୍ୟରେ ପବିତ୍ରତାର ଏବଂ ରାଜକୀୟତାର ବୃଦ୍ଧି ହେଉଥିବ। ସେମାନେ ପରସ୍ପର ସହିତ ମିଠା କ୍ଷୀରଖଣ୍ଡ ହୋଇ ରହିବେ। ଅନ୍ୟକୁ ନ ଦେଖି ନିଜକୁ ଦେଖିବେ। ସେମାନଙ୍କ ବୁଦ୍ଧିରେ ରହିବ, ଯିଏ କରିବ ସିଏ ପାଇବ। ଓମ୍ ଶାନ୍ତି। ବାବା ତୁମମାନଙ୍କୁ ବୁଝାଇଛନ୍ତି ଯେ ଭାରତର ଯେଉଁ ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା ତାର ଶାସ୍ତ୍ର ହେଉଛି ଗୀତା। ଏହି ଗୀତା କିଏ ଶୁଣାଇଛନ୍ତି? ଏକଥା କେହି ଜାଣିନାହାନ୍ତି। ଏସବୁ ଜ୍ଞାନର କଥା, ବାକି ଏହି ହୋଲି ଇତ୍ୟାଦି ଆମର ପର୍ବ ନୁହେଁ, ଏସବୁ ଭକ୍ତି ମାର୍ଗର ପର୍ବ। ପର୍ବ ହେଲା ଏକମାତ୍ର ତ୍ରିମୂର୍ତ୍ତି ଶିବ ଜୟନ୍ତୀ, ବାସ୍। କେବଳ ଶିବ ଜୟନ୍ତୀ ବୋଲି ମଧ୍ୟ କେବେ ବି କହିବା ଉଚିତ ନୁହେଁ। ସେଥିରେ ତ୍ରିମୂର୍ତ୍ତି ଅକ୍ଷର ନ ଲେଖିଲେ ମନୁଷ୍ୟ ବୁଝିପାରିବେ ନାହିଁ। ଯେପରି ତ୍ରିମୂର୍ତ୍ତିର ଚିତ୍ର ରହିଛି, ତାର ତଳେ ଲେଖିବା ଉଚିତ ଯେ ଦୈବୀ ସ୍ୱରାଜ୍ୟ ତୁମର ଜନ୍ମସିଦ୍ଧ ଅଧିକାର ଅଟେ। ଶିବ ଭଗବାନ ଆମର ପିତା ଅଟନ୍ତି ନା, ତେଣୁ ସିଏ ନିଶ୍ଚିତ ଆସୁଛନ୍ତି ଏବଂ ସ୍ୱର୍ଗର ମାଲିକ କରୁଛନ୍ତି। ତେବେ ରାଜଯୋଗର ଶିକ୍ଷା ଦ୍ୱାରା ହିଁ ସ୍ୱର୍ଗର ମାଲିକ ହେଉଛନ୍ତି। ଭିତରେ ଯେଉଁସବୁ ଚିତ୍ର ରହିଛି ସେଥିରେ ବହୁତ ଜ୍ଞାନ ରହିଛି। ଏପରି ଚିତ୍ର ତିଆରି କରିବା ଦରକାର ଯାହାକୁ ଦେଖି ମନୁଷ୍ୟମାନେ ଆଶ୍ଚର୍ଯ୍ୟ ହେବେ। ତାହା ମଧ୍ୟ ଯେଉଁମାନେ ବହୁତ ଭକ୍ତି କରିଥିବେ ସେହିମାନେ ବହୁତ ଭଲ ଭାବରେ ଜ୍ଞାନକୁ ଧାରଣ କରିବେ। ଯେଉଁମାନେ କମ୍ ଭକ୍ତି କରିଛନ୍ତି ସେମାନେ ଜ୍ଞାନକୁ ମଧ୍ୟ କମ୍ ଧାରଣ କରିବେ ଏବଂ କମ୍ ପଦ ମଧ୍ୟ ପାଇବେ। ଦାସଦାସୀମାନଙ୍କ ଭିତରେ ମଧ୍ୟ କ୍ରମ ଅନୁସାରେ ରହିବେ ନା? ତେବେ ଏସବୁର ଆଧାର ହେଉଛି ପାଠପଢ଼ା। ତୁମମାନଙ୍କ ଭିତରେ ମଧ୍ୟ ବହୁତ କମ୍ ସଂଖ୍ୟାରେ ଅଛନ୍ତି ଯେଉଁମାନେ କି ଭଲ ଭାବରେ ଯୁକ୍ତିର ସହିତ କଥାବାର୍ତ୍ତା କରିପାରିବେ। ଭଲ ଭଲ ସନ୍ତାନମାନଙ୍କର ଚାଲିଚଳଣି ମଧ୍ୟ ଭଲ ହେବ, ଗୁଣ ମଧ୍ୟ ସୁନ୍ଦର ହେବା ଦରକାର। ଯେତେ ବାବାଙ୍କର ସ୍ମୃତିରେ ରହିବ ସେତେ ପବିତ୍ର ହୋଇ ଚାଲିବ ଏବଂ ରାଜକୀୟତା ମଧ୍ୟ ଆସି ଚାଲିବ। କେଉଁଠି କେଉଁଠି ତ ଶୂଦ୍ରମାନଙ୍କର ଚଳଣି ମଧ୍ୟ ବହୁତ ଭଲ ହୋଇଥାଏ, କିନ୍ତୁ ଏଠାରେ ବ୍ରାହ୍ମଣ ସନ୍ତାନମାନଙ୍କର ଚଳଣି ମଧ୍ୟ ଏପରି ରହିଛି ଯେ ସେ କଥା ନ କହିଲେ ଭଲ। ସେଥିପାଇଁ ଲୋକମାନେ ମଧ୍ୟ କହୁଛନ୍ତି, କ'ଣ ଏମାନଙ୍କୁ ଈଶ୍ୱର ପାଠ ପଢ଼ାଉଛନ୍ତି? ତେଣୁ ପିଲାମାନଙ୍କର ଚଳଣି ଏପରି ହେବା ଉଚିତ ନୁହେଁ, ବହୁତ ମିଠା ସ୍ୱଭାବ ହେବା ଉଚିତ। ଯିଏ କରିବେ ସିଏ ପାଇବେ, ଯଦି ନ କରିବ ତେବେ ପାଇବ ନାହିଁ। ବାବା ତ ଭଲ ଭାବରେ ବୁଝାଉଛନ୍ତି, ପ୍ରଥମେ ପ୍ରଥମେ ତ ବେହଦ୍ର ବାବାଙ୍କ ପରିଚୟ ଦେଇଚାଲ। ସେଥିପାଇଁ ତ୍ରିମୂର୍ତ୍ତିର ଚିତ୍ର ତ ବହୁତ ଭଲ, ସ୍ୱର୍ଗ ଏବଂ ନର୍କ ମଧ୍ୟ ଉଭୟ ପାର୍ଶ୍ୱରେ ରହିଛି। ଗୋଲା ଚିତ୍ରରେ ମଧ୍ୟ ଏକଥା ସ୍ପଷ୍ଟ ଭାବରେ ରହିଛି, ଯେକୌଣସି ଧର୍ମ ଅବଲମ୍ବୀମାନଙ୍କୁ ତୁମେମାନେ ଏହି ଗୋଲା ଅଥବା ବୃକ୍ଷ ଉପରେ ବୁଝାଇ ପାରିବ। ଏହି ହିସାବରେ ତୁମେ ସ୍ୱର୍ଗ ବା ନୂଆ ଦୁନିଆରେ ତ ଆସିପାରିବ ନାହିଁ। ଯେଉଁଠାରେ ସବୁଠାରୁ ଉଚ୍ଚ ଧର୍ମ ଥିଲା, ଯେଉଁ ରାଜ୍ୟ ସବୁଠାରୁ ସାହୁକାର ଥିଲା, ତାହା ଏବେ ସବୁଠାରୁ ଗରିବ ହୋଇଯାଇଛି। ଯିଏ ସବୁଠାରୁ ପ୍ରଥମେ ପ୍ରଥମେ ଥିଲେ ସଂଖ୍ୟା ମଧ୍ୟ ତାଙ୍କର ଅଧିକ ହେବା ଉଚିତ, କିନ୍ତୁ ହିନ୍ଦୁମାନେ ଅନ୍ୟ ଧର୍ମକୁ ଧର୍ମାନ୍ତରିତ ହୋଇଯାଇଛନ୍ତି, ନିଜ ଧର୍ମକୁ ନ ଜାଣିଥିବା କାରଣରୁ ଅନ୍ୟ ଧର୍ମକୁ ଚାଲିଯାଇଛନ୍ତି ଅଥବା ହିନ୍ଦୁ ଧର୍ମ ବୋଲି କହିଦେଉଛନ୍ତି, ନିଜର ଧର୍ମକୁ ମଧ୍ୟ ବୁଝିନାହାନ୍ତି। ଈଶ୍ୱରଙ୍କୁ ବହୁତ ଡାକୁଛନ୍ତି, ହେ ଶାନ୍ତିଦାତା, କିନ୍ତୁ ଶାନ୍ତିର ଅର୍ଥକୁ ବୁଝୁନାହାନ୍ତି, ପରସ୍ପରକୁ ଶାନ୍ତିର ପୁରସ୍କାର ମଧ୍ୟ ଦେଉଛନ୍ତି। ଏଠାରେ ତୁମେ ବିଶ୍ୱରେ ଶାନ୍ତି ସ୍ଥାପନ କରିବାର ନିମିତ୍ତ ହୋଇଥିବା ପିଲାମାନଙ୍କୁ ବାବା ବିଶ୍ୱର ରାଜପଦର ପୁରସ୍କାର ଦେଉଛନ୍ତି। ଏହି ପୁରସ୍କାର ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ମିଳୁଛି। ଦାତା ହେଉଛନ୍ତି ସ୍ୱୟଂ ଭଗବାନ ଶିବ ବାବା। କେତେ ବଡ଼ ପୁରସ୍କାର ଦେଉଛନ୍ତି ସୂର୍ଯ୍ୟବଂଶୀ ବିଶ୍ୱର ରାଜତ୍ୱ। ଏବେ ତୁମ ପିଲାମାନଙ୍କ ବୁଦ୍ଧିରେ ସାରା ବିଶ୍ୱର ଇତିହାସ, ଭୂଗୋଳ, ବର୍ଣ୍ଣ ଆଦିର ଜ୍ଞାନ ସବୁ ରହିଛି। ତେବେ ସେହି ବିଶ୍ୱର ରାଜପଦ ନେବାକୁ ହେଲେ କିଛି ମେହନତ ମଧ୍ୟ କରିବାକୁ ହେବ। ଜ୍ଞାନର ବିଷୟ ତ ବହୁତ ସହଜ, ଶିକ୍ଷକ ଯେଉଁ କାମ ଦେଉଛନ୍ତି ତାକୁ କରି ଦେଖାଇବା ଉଚିତ। ତେବେ ବାବା ଦେଖିବେ ଯେ କାହା ପାଖରେ ପୁରା ଜ୍ଞାନ ଅଛି। କେତେକ ସନ୍ତାନ ତ ମୁରଲୀ ଉପରେ ମଧ୍ୟ ପୁରା ଧ୍ୟାନ ଦେଉନାହାନ୍ତି, ପ୍ରତିଦିନ ମୁରଲୀ ପଢ଼ୁନାହାନ୍ତି। ଯିଏ ମୁରଲୀ ପଢ଼ୁନାହାନ୍ତି ସେ କାହାର କ'ଣ କଲ୍ୟାଣ କରୁଥିବେ? ଅନେକ ସନ୍ତାନ ଅଛନ୍ତି ଯିଏକି କିଛି ମଧ୍ୟ କାହାର କଲ୍ୟାଣ କରୁନାହାନ୍ତି, ନା ନିଜର ନା ଅନ୍ୟର କଲ୍ୟାଣ କରୁଛନ୍ତି। ସେଥିପାଇଁ ଘୋଡ଼ା ସବାର ପିଆଦା କୁହାଯାଉଛି। ମହାରଥୀ ବହୁତ କମ୍ ଅଛନ୍ତି, ଯେଉଁମାନେ କି ନିଜେ ବି ବୁଝିପାରିବେ ଯେ କିଏ କିଏ ମହାରଥୀ ଅଟନ୍ତି। କହୁଛନ୍ତି ବାବା ଗୁଲଜାରଙ୍କୁ, କୁମାରକାଙ୍କୁ, ମନୋହରଙ୍କୁ ପଠାଅ, କାହିଁକି ନା ନିଜେ ଘୋଡ଼ା ସବାର ଅର୍ଥାତ୍ ଯୋଗ୍ୟ ନୁହନ୍ତି, ସେମାନେ ହେଉଛନ୍ତି ମହାରଥୀ। ବାବା ତ ସବୁ ପିଲାମାନଙ୍କୁ ଭଲ ଭାବରେ ଜାଣିପାରିବେ, କାହା ଉପରେ ଗ୍ରହଚାରୀ ମଧ୍ୟ ବସୁଛି ନା। କେତେକ ଭଲ ଭଲ ସନ୍ତାନମାନଙ୍କ ଉପରେ ମଧ୍ୟ ମାୟାର ତୋଫାନ ଆସିବା ଦ୍ୱାରା ବେତାଳିଆ ହୋଇଯାଆନ୍ତି, ଜ୍ଞାନ ଆଡ଼କୁ ଧ୍ୟାନ ହିଁ ଯାଇନଥାଏ। ପ୍ରତ୍ୟେକଙ୍କର ସେବାରୁ ବାବା ଜାଣିପାରିଥାନ୍ତି ନା। ପ୍ରକୃତ ସେବାଧାରୀମାନେ ନିଜର ପୁରା ସମାଚାର ବାବାଙ୍କୁ ଦେଇ ଚାଲିଥାନ୍ତି। ତୁମେ ସନ୍ତାନମାନେ ଜାଣିଛ, ଗୀତାର ଭଗବାନ ଆମକୁ ବିଶ୍ୱର ମାଲିକ କରୁଛନ୍ତି। ଅନେକ ଅଛନ୍ତି ଯେଉଁମାନେ ଭକ୍ତି ମାର୍ଗର ଗୀତାକୁ କଣ୍ଠସ୍ଥ କରି ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି। ତୁମେ ହେଉଛ ବ୍ରାହ୍ମଣ ସମ୍ପ୍ରଦାୟର, ଯେଉଁମାନେ କି ଦୈବୀ ସମ୍ପ୍ରଦାୟ ହେବାକୁ ଯାଉଛ। ଈଶ୍ୱରଙ୍କ ସନ୍ତାନ ବୋଲି ସମସ୍ତେ ନିଜକୁ କହୁଛନ୍ତି, ପୁଣି କହିଦେଉଛନ୍ତି ଆମେ ସମସ୍ତେ ଈଶ୍ୱର ଅଟୁ, ଯାହାକୁ ଯାହା ଆସିଲା ତାହା କହିଦେଉଛନ୍ତି। ଭକ୍ତି ମାର୍ଗରେ ମନୁଷ୍ୟମାନଙ୍କର ଅବସ୍ଥା ଦେଖ କିପରି ହୋଇଗଲାଣି। ଏହି ଦୁନିଆ ହିଁ କଳିଯୁଗୀ ପତିତ ଅଟେ। ଏହି ଚିତ୍ର ମାଧ୍ୟମରେ ତୁମେମାନେ ବହୁତ ଭଲ ଭାବରେ ବୁଝାଇ ପାରିବ। ତା ସହିତ ଦୈବୀ ଗୁଣ ମଧ୍ୟ ଦରକାର ଏବଂ ଭିତର ବାହାର ସ୍ୱଚ୍ଛ ହେବା ଦରକାର। ଆତ୍ମା ହିଁ ନକଲି ହୋଇଯାଇଛି, ତାକୁ ପୁଣି ସତ୍ୟ ବାବା ସଚ୍ଚା କରୁଛନ୍ତି। ବାବା ହିଁ ଆସି ସ୍ୱର୍ଗର ମାଲିକ କରୁଛନ୍ତି, ଦୈବୀ ଗୁଣ ଧାରଣ କରାଉଛନ୍ତି। ତୁମେ ସନ୍ତାନମାନେ ଜାଣିଛ ଆମେ ଏହିପରି ଲକ୍ଷ୍ମୀନାରାୟଣଙ୍କ ପରି ଗୁଣବାନ ହେଉଛୁ, ତେଣୁ ନିଜର ଯାଞ୍ଚ କରିଚାଲ, ଆମ ପାଖରେ କୌଣସି ଆସୁରୀ ଗୁଣ ନାହିଁ ତ। ଚାଲୁ ଚାଲୁ ମାୟାର ଚାପୁଡ଼ା ଏପରି ଲାଗିଯାଉଛି ଯେ ଏକଦମ ତଳେ ପଡ଼ିଯାଉଛନ୍ତି। ତୁମ ପାଇଁ ଏହି ଜ୍ଞାନ ଏବଂ ବିଜ୍ଞାନ ହିଁ ହୋଲି ଧୁରିଆ ଅଟେ। ଦୁନିଆର ଲୋକମାନେ ମଧ୍ୟ ହୋଲି ଏବଂ ଧୁରିଆ ପାଳନ କରୁଛନ୍ତି, କିନ୍ତୁ ତାର ଅର୍ଥ କ'ଣ ଏକଥା ମଧ୍ୟ କେହି ଜାଣିନାହାନ୍ତି। ବାସ୍ତବରେ ଏହା ଜ୍ଞାନ ଏବଂ ବିଜ୍ଞାନ ଅଟେ, ଯାହାଦ୍ୱାରା ତୁମେ ନିଜକୁ ବହୁତ ଉଚ୍ଚ କରୁଛ। ସେମାନେ ତ କ'ଣ କ'ଣ ସବୁ କରିଛନ୍ତି, ଧୂଳି ପକାଉଛନ୍ତି, କାହିଁକି ନା ଏହା ହେଉଛି ରୌରବ ନର୍କ। ଏବେ ନୂଆ ଦୁନିଆର ସ୍ଥାପନା ଏବଂ ପୁରୁଣା ଦୁନିଆର ବିନାଶର କର୍ତ୍ତବ୍ୟ ଚାଲୁଛି। ତୁମ ଈଶ୍ୱରୀୟ ସନ୍ତାନମାନଙ୍କୁ ମଧ୍ୟ ମାୟା ଏକଦମ ଏପରି ମୁଥି ଲଗାଇ ଦେଉଛି ଯେ ତୁମେ ଆହୁରି ଜୋରରେ ଯାଇ କାଦୁଅରେ ପଡ଼ିଯାଉଛ, ପୁଣି ସେଥିରୁ ନିଜକୁ ବାହାର କରିବା ପାଇଁ ବହୁତ ମୁସ୍କିଲ ହୋଇଯାଉଛି। ଏଥିରେ ଆଶୀର୍ବାଦ ଆଦିର କୌଣସି କଥା ନାହିଁ, ପୁଣି ଉପରକୁ ଉଠିବା ବହୁତ ମୁସ୍କିଲ ହୋଇଯିବ। ସେଥିପାଇଁ ବହୁତ ସାବଧାନୀ ଆବଶ୍ୟକ। ମାୟାର ଆକ୍ରମଣରୁ ରକ୍ଷା ପାଇବାକୁ ହେଲେ କେବେ ବି ଦେହ ଅଭିମାନରେ ଆସ ନାହିଁ, ସର୍ବଦା ଖବରଦାର ରୁହ। ତୁମେ ସମସ୍ତେ ଭାଇ ଭଉଣୀ ଅଟ। ବାବା ଯାହା ଶିଖାଇଛନ୍ତି ତାହା ହିଁ ଭଉଣୀମାନେ ଶିଖାଉଛନ୍ତି। ତେବେ ସବୁ ମହାନତା ବାବାଙ୍କର ଅଟେ, ନା କି ଭଉଣୀମାନଙ୍କର। ବ୍ରହ୍ମାଙ୍କର ମହାନତା ମଧ୍ୟ ନୁହେଁ, ଇଏ ମଧ୍ୟ ପୁରୁଷାର୍ଥ ଦ୍ୱାରା ଶିଖିଛନ୍ତି। ପୁରୁଷାର୍ଥ ଭଲ କରିଛନ୍ତି, ଅର୍ଥ ନିଜର କଲ୍ୟାଣ କରୁଛନ୍ତି, ଆମକୁ ମଧ୍ୟ ଶିଖାଉଛନ୍ତି, ତେଣୁ ଆମେ ମଧ୍ୟ ନିଜର କଲ୍ୟାଣ କରିବା। ଆଜି ହେଲା ହୋଲି, ଏବେ ହୋଲିର ଜ୍ଞାନ ମଧ୍ୟ ଶୁଣାଉଛନ୍ତି। ଜ୍ଞାନ ଏବଂ ବିଜ୍ଞାନ ପାଠପଢ଼ାକୁ ନଲେଜ କୁହାଯାଉଛି। ବିଜ୍ଞାନ କ'ଣ ଏକଥା କେହି ଜାଣିନାହାନ୍ତି। ବିଜ୍ଞାନ ଜ୍ଞାନଠାରୁ ମଧ୍ୟ ଉର୍ଦ୍ଧ୍ୱରେ ରହିଛି। ଜ୍ଞାନ ତୁମକୁ ଏହିଠାରେ ହିଁ ମିଳୁଛି, ଯାହାଦ୍ୱାରା ତୁମେ ପ୍ରାରବ୍ଧ ପାଉଛ। ବାକି ତାହା ହେଲା ଶାନ୍ତିଧାମ। ଏଠାରେ ଅଭିନୟ କରି କରି ଥକିଗଲେ ପୁଣି ଶାନ୍ତିକୁ ଯିବାକୁ ଚାହିଁଥାନ୍ତି। ଏବେ ତୁମ ବୁଦ୍ଧିରେ ଏହି ଚକ୍ରର ଜ୍ଞାନ ରହିଛି। ଏବେ ଆମେ ସ୍ୱର୍ଗକୁ ଯିବୁ, ପୁଣି 84 ଜନ୍ମ ନେଇ ନର୍କକୁ ଆସିବୁ, ପୁଣି ସେହି ଅବସ୍ଥା ହେବ। କଳ୍ପକଳ୍ପ ଏହିପରି ଚାଲିଥିବ, ଏଥିରୁ କେହି ମୁକ୍ତ ହୋଇପାରିବେ ନାହିଁ। କେହି କେହି କହୁଛନ୍ତି ଏହି ଡ୍ରାମା କାହିଁକି କରାଯାଇଛି, ଆରେ ଏହା ତ ନୂଆ ଦୁନିଆ ଏବଂ ପୁରୁଣା ଦୁନିଆର ଖେଳ, ଅନାଦି କାଳରୁ ନିର୍ମିତ ହୋଇଛି। ବୃକ୍ଷ ଉପରେ ବୁଝାଇବା ମଧ୍ୟ ବହୁତ ଭଲ। ସବୁଠାରୁ ମୁଖ୍ୟ କଥା ହେଲା ବାବାଙ୍କୁ ସ୍ମରଣ କର, ତେବେ ପବିତ୍ର ହୋଇଯିବ। ଆଗକୁ ଗଲେ ସବୁ କିଛି ଜଣା ପଡ଼ିଯିବ, କିଏ କିଏ ଏହି କୂଳର ଅଟନ୍ତି। ଯେଉଁମାନେ ଅନ୍ୟ ଧର୍ମକୁ ଧର୍ମାନ୍ତରିତ ହୋଇଯାଇଛନ୍ତି ସେମାନେ ମଧ୍ୟ ବାହାରି ଆସିବେ। ଯେତେବେଳେ ସମସ୍ତେ ଆସିଯିବେ ସେତେବେଳେ ମନୁଷ୍ୟମାନେ ଆଶ୍ଚର୍ଯ୍ୟ ହୋଇଯିବେ। ସମସ୍ତଙ୍କୁ ଏହି କଥା କହିବାକୁ ହେବ ଯେ ଦେହ ଅଭିମାନକୁ ତ୍ୟାଗ କରି ଏବେ ଦେହି ଅଭିମାନୀ ହୁଅ। ତୁମ ପାଇଁ ପାଠପଢ଼ା ହିଁ ବଡ଼ ପର୍ବ ଅଟେ, ଯାହାଦ୍ୱାରା ତୁମର କେତେ ରୋଜଗାର ହେଉଛି। ଲୋକମାନେ ତ ଏହିସବୁ ପର୍ବ ପାଳନ କରିବାରେ କେତେ ପଇସା ବରବାଦ କରୁଛନ୍ତି, କେତେ ଝଗଡ଼ା ଆଦି କରୁଛନ୍ତି। ପଞ୍ଚାୟତୀ ରାଜ୍ୟରେ କେବଳ ଝଗଡ଼ା ହିଁ ଝଗଡ଼ା ହେଉଛି, କାହାକୁ ଲାଞ୍ଚ ଦେଇ ମଧ୍ୟ ମାରିବାକୁ ଚେଷ୍ଟା କରୁଛନ୍ତି। ଏହିପରି ବହୁତ ଘଟଣା ହୋଇଚାଲିଛି। ପିଲାମାନେ ଜାଣିଛନ୍ତି ସତ୍ୟଯୁଗରେ କୌଣସି ଉପଦ୍ରବ ହେବ ହିଁ ନାହିଁ। ଏହି ରାବଣ ରାଜ୍ୟରେ ବହୁତ ଉପଦ୍ରବ ହେଉଛି। ଏବେ ତ ସମସ୍ତେ ତମୋ ପ୍ରଧାନ ହୋଇଯାଇଛନ୍ତି ନା, ପରସ୍ପରର ମତରେ ମତ ନ ମିଶିବା କାରଣରୁ କେତେ ଝଗଡ଼ା ହେଉଛି। ସେଥିପାଇଁ ବାବା ବୁଝାଉଛନ୍ତି ଏହି ପୁରୁଣା ଦୁନିଆକୁ ଭୁଲି ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଅ, ଘରକୁ ମନେ ପକାଅ, ନିଜର ସୁଖଧାମକୁ ମନେ ପକାଅ, କାହା ସହିତ ଅଧିକ କଥାବାର୍ତ୍ତା ମଧ୍ୟ ହୁଅ ନାହିଁ, ନଚେତ କ୍ଷତି ହୋଇଯିବ। ବହୁତ ମିଠା ଶାନ୍ତ ସ୍ନେହର ସହିତ କଥା ହେବା ଭଲ, କାହା ସହିତ ଅଧିକ କଥା ନ ହେବା ବହୁତ ଭଲ, ଶାନ୍ତିରେ ରହିବା ସବୁଠାରୁ ଭଲ। ତୁମେ ସନ୍ତାନମାନେ ତ ଶାନ୍ତି ଦ୍ୱାରା ବିଜୟ ପ୍ରାପ୍ତ କରୁଛ, ଏକମାତ୍ର ବାବାଙ୍କ ବିନା ଆଉ କାହା ସହିତ ପ୍ରୀତି ଲଗାଅ ନାହିଁ। ଏବେ ବାବାଙ୍କ ଠାରୁ ଯେତେ ସମ୍ପତ୍ତି ନେବାକୁ ଚାହୁଁଛ ନେଇଯାଅ, ନଚେତ ଲୌକିକ ପିତାଙ୍କ ସମ୍ପତ୍ତି ଉପରେ କେତେ ଝଗଡ଼ା ହେଉଛି, ଏଥିରେ କୌଣସି ଝଗଡ଼ା ନାହିଁ, ଯେତେ ଇଚ୍ଛା ସେତେ ନିଜର ପାଠପଢ଼ା ଦ୍ୱାରା ନେଇପାରିବ। ଆଚ୍ଛା, ମିଠା ମିଠା ଶିକିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ସତ୍ୟ ପିତା ତୁମମାନଙ୍କୁ ସତ୍ୟନିଷ୍ଠ କରିବା ପାଇଁ ଆସିଛନ୍ତି, ସେଥିପାଇଁ ସତ୍ୟତାରେ ଚାଲିବାକୁ ହେବ। ନିଜର ଯାଞ୍ଚ କରିବାକୁ ହେବ ଯେ ମୋ ଭିତରେ କୌଣସି ଆଶ୍ରୀ ଗୁଣ ନାହିଁ ତ, ମୁଁ ଅଧିକ କଥାବାର୍ତ୍ତା କରୁନାହିଁ ତ, ବହୁତ ବହୁତ ମିଠା ସ୍ୱଭାବଯୁକ୍ତ ହୋଇ ଶାନ୍ତି ଏବଂ ସ୍ନେହର ସହିତ କଥାବାର୍ତ୍ତା କରିବାକୁ ହେବ। 2 ମୁରଲୀ ଉପରେ ପୁରା ପୁରା ଧ୍ୟାନ ଦେବାକୁ ହେବ, ପ୍ରତ୍ୟହ ମୁରଲୀ ପଢ଼ିବାକୁ ହେବ, ନିଜର ଏବଂ ଅନ୍ୟମାନଙ୍କର କଲ୍ୟାଣ କରିବାକୁ ହେବ। ଶିକ୍ଷକ ଯାହା ସବୁ କାମ ଦେଉଛନ୍ତି ସେଗୁଡ଼ିକୁ କରି ଦେଖାଇବାକୁ ହେବ। ଆଜିର ବରଦାନ ହୋଲି ଶବ୍ଦର ଅର୍ଥକୁ ଜୀବନରେ ଧାରଣ କରି ପୁରୁଷାର୍ଥର ବେଗକୁ ତୀବ୍ର କରୁଥିବା ତୀବ୍ର ପୁରୁଷାର୍ଥୀ ହୁଅ। ହୋଲି ଅର୍ଥାତ୍ ଯେଉଁ କଥା ହୋଇଗଲା ବା ବିତିଗଲା ତାକୁ ସମ୍ପୂର୍ଣ୍ଣ ରୂପେ ସମାପ୍ତ କରିଦେବା ବା ଭୁଲିଯିବା, ବିତିକୁ ବିତି କରି ଆଗକୁ ବଢ଼ିଯିବା, ଏହା ହିଁ ହେଉଛି ହୋଲି ପାଳନ କରିବା। ବିତି ଯାଇଥିବା କଥା ଏଭଳି ଅନୁଭବ ହେଉ ଯେପରି ବହୁତ ପୁରୁଣା ଅନ୍ୟ କୌଣସି ଜନ୍ମର କଥା। ଯେତେବେଳେ ତୁମମାନଙ୍କର ସ୍ଥିତି ଏହିଭଳି ହୋଇଯିବ, ସେତେବେଳେ ପୁରୁଷାର୍ଥର ବେଗ ବହୁତ ତୀବ୍ର ହେବ। ତେଣୁ ନିଜର ହେଉ ବା ଅନ୍ୟ କାହାର ହେଉ, ବିତି ଯାଇଥିବା କଥାକୁ କେବେ ବି ଚିନ୍ତନ କର ନାହିଁ କି ମନ ଭିତରେ ରଖ ନାହିଁ, ବର୍ଣ୍ଣନା ତ ଆଦୌ କରିବାର ନାହିଁ, ତେବେ ଯାଇ ତୀବ୍ର ପୁରୁଷାର୍ଥୀ ହୋଇପାରିବ। ଆଜିର ସ୍ଲୋଗାନ ସ୍ନେହ ହିଁ ସହଜ ଯୋଗର ଆଧାର ଅଟେ। ତେଣୁ ନିଜେ ସର୍ବଦା ସ୍ନେହୀ ହୁଅ ଏବଂ ଅନ୍ୟମାନଙ୍କୁ ସ୍ନେହୀ ବନାଅ। ଓମ୍ ଶାନ୍ତି।